ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଅଧ୍ୟକ୍ଷତାଥି ଆଜ ପ୍ରାକ୍ ବଜେଟ୍ ବୈଠକ ବସ୍ବା। ପ୍ରାକ୍ ବଜେଟ୍ ବୈଠକଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ପାଞ୍ଚଦିନିଆ ଦିଲ୍ଲୀ ଆର୍ ରାଜସ୍ଥାନ ଗସ୍ତଥି ଯାଇକରି ମୁଖ୍ୟମନ୍ତ୍ରୀ ଆଇବାକାଲ ରାଜସ୍ଥାନଠାରେ ହେବାର୍କେ ଥିବା ଜିଏସ୍ଟି ପରିଷଦର 55 ନମ୍ବର ବୈଠକଥି ଯୋଗଦେବେ। ଆଇବା ମାସ ହେବାର୍କେ ଥିବା ପ୍ରବାସୀ ଭାରତୀୟ ଦିବସ ଲାଗି ସେ ରାଷ୍ଟ୍ରପତି ଆର୍ ପ୍ରଧାନମନ୍ତ୍ରୀଙ୍କୁ ନିୟୁତା ଦେବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱଥି ଗଲାକାଲ ଓଡ଼ିଶା ସାଂସଦମାନଙ୍କର ଗୋଟିଏ ପ୍ରତିନିଧି ଦଳ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁଙ୍କୁ ଭେଟିଛନ୍। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂଆ ଟର୍ମିନାଲ ଭବନ ନିର୍ମାଣ, ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର 2 ନମ୍ବର କ୍ଷେପେ ନବୀକରଣ, ରାଉରକେଲା ଆର୍ ଜୟପୁର ଏୟାର ଷ୍ଟ୍ରିପ୍ ସମ୍ପ୍ରସାରଣ, ବଲାଙ୍ଗୀରର ତୁସ୍ରା ଏୟାର ଷ୍ଟ୍ରିପ୍ର ନବୀକରଣ କରିବାର ଲାଗି ଦାବି କରିଛନ୍। ହେନ୍ତା ଉଡ଼ାନ୍ ଯୋଜନାଥି ସମ୍ବଲପୁରର ହୀରାକୁଦ, କଲାହାଣ୍ଡିର ଉତ୍କେଲା, ବରଗଡ଼ ଜିଲ୍ଲାର ପଦମପୁର ଆର୍ ଭିନ୍ ଭିନ୍ ଏୟାର ଷ୍ଟ୍ରିପ୍କେ ସାମିଲ କରିବାର ଲାଗି ପଦକ୍ଷେପ ନେବାର୍କେ ଦାବି କରିଛନ୍। ଭାରତର ଆଘର ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର 100 ନମ୍ବର ଜନ୍ମଦିନ ଡିସେମ୍ବର 25 ସୁଶାସନ ଦିବସ ଭାବେ ପାଳନ କରାଯିବା। ଏ ଅବସରରେ ଡିସେମ୍ବର 19 ଡିସେମ୍ବର 25 ତକ୍ ସୁଶାସନ ହପ୍ତା ଭାବେ ଭିଲ୍ ପାଳନ କରାଯାଉଛି। ସୁଶାସନ ଅଭିମୁଖୀ ପଦକ୍ଷେପ ଆର୍ ଚେରେଷ୍ଟା, ସର୍ବୋତ୍ତମ କାର୍ଯ୍ୟବିଧିର ଚିହ୍ନଟ, ଦସ୍ତାବିଜ ସଂଗ୍ରହ, ନାଗରିକମାନଙ୍କର ଅଭିଯୋଗ ଶୁଣାଣି ଆର୍ ସମାଧାନ, ଗ୍ରାମାଭିମୁଖୀ ପ୍ରଶାସନ ବାଗିର୍ ଭିନ୍ ଭିନ୍ ଆଭିମୁଖ୍ୟ ନେଇକରି ଏ ସପ୍ତାହ ପାଳନ କରାଯାଉଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ଗଲାକାଲ ଉପମୁଖ୍ୟମନ୍ତ୍ରୀ ଆର୍ କୃଷି ଆଉ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଦ୍ଧୋକର ଅଧ୍ୟକ୍ଷତାଥି ଗୋଟିଏ ବୈଠକ ହୋଇଯାଇଛି। ବୈଠକଥି ଜାନୁଆରୀ ମାସେ ହେବାର୍କେ ଥିବା କୃଷି ଓଡ଼ିଶା ସମ୍ମିଳନୀ, ଚାଷୀ ପଞ୍ଜିକରଣ, କୃଷକଙ୍କର ତଥ୍ୟ ଆର୍ ଆଇବା ଆର୍ଥିକ ବଛର ଲାଗି କୃଷି ବଜେଟ୍ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। କୃଷି ଓଡ଼ିଶା ସମ୍ମିଳନୀଥି ଚାଷୀମାନେ ଚାହିଁଲେ ନିଜେ ନାଁ ପଞ୍ଜିକରଣ କରିପାରିବେ ବୋଲି ବୈଠକଥି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ କହିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନତି ଥିବା ସ୍ନାତକ, ସ୍ନାତକୋତ୍ତର, ବିଏଡ୍, ଏମ୍ଏଡ୍, ଏଲ୍ଏଲ୍ବି ଥି ଅଗ୍ଲି ଥିବା ସିଟ୍ ଲାଗି ନାଁ ଲେଖା ହେବା। ଏଥିଲାଗି ଆଜିଠାନୁ ସ୍ପଟ୍ ନାଁ ଲେଖାର 2 ନମ୍ବର ଖେପ୍ ମୂଲ ହୋଇଛି। 22 ତାରିଖ ତକ୍ ଇ ଆବେଦନ ଚାଲ୍ବା, ସେନ୍ତା 27 ତାରିଖ ଆରବେଲ ତକ୍ ନାଁ ଲେଖା ଲାଗି ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ନାଁ ବାହାରିବା। 27-30 ତାରିଖ ଭିତରେ ନାଁ ଲେଖା ହେବା ବୋଲି ବିଭାଗ ତରଫୁ ସୂଚନା ଦିଆଯାଇଛି। ପୂର୍ବତଟ ରେଲପଥ ତରଫୁ 170 ରୋଡ୍ ଓଭରବ୍ରିଜ୍ ପ୍ରକଳ୍ପକେ ଅନୁମୋଦନ କରାଯାଇଛି। ରେଳବାଇ ସଂଶୋଧନ ଅଧିନିୟମ 2008 ଅନୁସାରେ ଏହି ନିର୍ମାଣକେ ସ୍ୱତନ୍ତ୍ର ରେଲ୍ ପ୍ରକଳ୍ପ ଭାବେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଘୋଷଣା କରିଛନ୍। 170 ଭିତରୁ 110 ପ୍ରକଳ୍ପ ଓଡ଼ିଶା ନ ହେବା। ଭୁବନେଶ୍ୱର ଖଦି ବୋର୍ଡ କାର୍ଯ୍ୟାଳୟଠାରେ ଗଲାକାଲ ଓଡ଼ିଶା ଖଦି ମେଲା 2024 ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସନ୍ଧ୍ୟାନ ଖଦି ଆର୍ ଗ୍ରାମୋଦ୍ୟୋଗ ଆୟୋଗ ପୂର୍ବାଞ୍ଚଳର ସଦସ୍ୟ ମନୋଜ କୁମାର ସିଂ ମୁଖିଆ କୁନୁଆ ଭାବେ ଯୋଗ ଦେଇଥିଲେ। ଏହି ପ୍ରଦର୍ଶନୀଥି ପାଖାପାଖି 2 କୋଟିନୁ ଅତ୍କା ଟଙ୍କାର କାରବାର ହୋଇଥିଲା। ଜାନୁଆରୀ 18 ତାରିଖନୁ ରାଇଜେ ମୂଲ ହେବାର୍କେ ଯାଉଛେ ପକ୍ଷୀ ଗଣନା। ଇଥର ଗଣନାବେଳେ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ଚିଲିକା, ଭିତରକନିକା ଆର୍ ହୀରାକୁଦ ଜଳଭଣ୍ଡାର ଆକର୍ଷଣର କେନ୍ଦ୍ର ପାଲଟିଥିବା ବିଦେଶୀ ପକ୍ଷୀ ଫ୍ଲେମିଙ୍ଗୋ ପ୍ରଜାତିର ପକ୍ଷୀର ଉପରେ ଖାସ୍ ଗବେଷଣା କରାଯିବା ବୋଲି ଜଣାପଡ଼ିଛି। ଏଥି ବନ ବିଭାଗ ଅଧିକାରୀମାନେ ସହଯୋଗ କରିବେ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମିନି ଷ୍ଟାଡିୟମ୍ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଲା 2024 ଉଦ୍ଘାଟିତ ହୋଇଯାଇଛି। 3 ଦିନ ଧରିକରି ହେବାର୍କେ ଥିବା ମେଲାକେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଉଦ୍ଘାଟନ କରିଥିଲେ। ମେଲାଥି 15 ଷ୍ଟଲ୍ର ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ ଆର୍ ବିପଣନ କରାଯାଉଛି। ଏ ଅବସରରେ ସବୁଦିନ କୃଷି ସମାବେଶ ବିଲ୍ ହେଉଛି। ଆକାଶବାଣୀ ସମ୍ବଲପୁର କେନ୍ଦ୍ରଥି ଗଲାକାଲ ହିନ୍ଦୀ ପକ୍ଷ ଉଦ୍ଯାପିତ ହୋଇଯାଇଛି। ଏ ଅବସରରେ କେନ୍ଦ୍ର କର୍ମଚାରୀମାନଙ୍କର ଭିତରେ ସରକାରୀ କାମକାଜଥି ହିନ୍ଦୀର ବ୍ୟବହାରକେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମଥି ଆକାଶବାଣୀର କେନ୍ଦ୍ରର କର୍ମଚାରୀମାନେ ଯୋଗ ଦେଇଥିଲେ। ସମ୍ବଲପୁରର ଐତିହାସିକ କମ୍ଲି ବଜାର ଆଇବା ନୂଆ ବଛରନୁ ତାର ସ୍ଥାୟୀ ପିଢ଼ାକେ ଫିର୍ବା ବୋଲି ମହାନଗର ନିଗମ ଆୟୁକ୍ତ ବେଦଭୂଷଣ ସୂଚନା ଦେଇଛନ୍। ସମ୍ଲି ପ୍ରକଳ୍ପ କାମ ଲାଗି ଗଲା 2 ବଛର ହେଲା ଇ ବଜାରକେ ଉଠାଇ ଦିଆଯାଇଥିଲା। ପୁରୁଣା ହାଟ ହୋଇଥିବାନୁ ଇ ବଜାର ଲାଗି ଇହାଦେ ନୂଆ ପିଢ଼ା ପ୍ରସ୍ତୁତ କରାଯାଇଛି। ଦକ୍ଷିଣ ବଙ୍ଗୋପସାଗରନ ଗୋଟିଏ ଲଘୁଚାପ ସକ୍ରିୟ ରହିଛେ। ଇତାର ପ୍ରଭାବଥି ରବିବାର ତକ୍ କମ୍ନୁ ମଧ୍ୟମ ବର୍ଷା ସମ୍ଭାବନା ରହିଛେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଲାହାଣ୍ଡିନ ଆଜ ବର୍ଷା ହୋଇପାରେ। ସୂଚନା ଅନୁସାରେ ଆଇବା 3 ଦିନ ତକ୍ ତାପମାତ୍ରା ଖାସ୍ ନାଇଁ ବଦଳେ। ଗଲାକାଲି ରାଜ୍ୟର ସବୁନୁ କମ୍ ତାପମାତ୍ରା ରାଉରକେଲାନ 8.4 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।